आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही। जोहार, पहला मुख्य खबर। बात्या दाना पारादीप उपकूल दक्षिण पूर्व दिगे 150 किलोमीटर दूरे केन्द्रीभूत। आई डेरी राती कि आबाकल सखाल तक भितरकनिक आर धामरा भितरे भूई के छुईबा। बात्या मुकाबिला लगी दरकारी सबु साहजार सहयोग जोगाइ देबार के कहले प्रधानमंत्री। बात्या प्रभावित जिला मानकर जिलापाल मानकर सांगे बात्या मुकाबिलार तैयारी अग्रगति बाबदे आलोचना कले मुख्यमंत्री। और भुवनेश्वर न मुख्यमंत्री जन अभियोग शुणाणी एवं 28 तारीख दिन रहबा बंद। एथर पूरा खबर। बात्या दाना आए डेरी रात आर आबा कल सखाल तक भितरकनिका आर धामरा भितरे भूई के छुई पारे बोली भारतीय पाणीपाग विज्ञान केन्द्र तरफ सूचना मिली। इ समयाति जबर वर्षा हेबार सहते घंटाक 100 नु 120 किलोमीटर व्यक्ति पवन बुही पारे। सेन्ता बात्या स्थलभाग अतिक्रम करबार समयाति 2 नु 3 मीटर उच्चर लहड़ा माड़ी आसबार संभावना थिबार भारतीय पाणीपाग विज्ञान केन्द्र महानिर्देशक डॉक्टर मृत्युंजय महापात्र कहिछन। पाणीपाग विभाग तरफ एसएन मिलिथिबा सूचना अनुसार सामुद्रिक झड़ दाना पारादीप समुद्र खणिनु दक्षिण पूर्व दिगे 150 किलोमीटर दूर रही। सेन्ता धामरार दक्षिण दक्षिण पूर्व दिगे 180 किलोमीटर आर पश्चिमबंगर सागर द्वीप दक्षिण दक्षिण पूर्व दिगे 250 किलोमीटर दूर रहबार सहते घंटाक 10 किलोमीटर व्यक्ति ओडिशा उपकूल आड़े गति करुचे। पछे इटा उत्तर उत्तर पश्चिम दिक्के गति करिकरी भीषण बात्या दाना थी बदलवा बोली पाणीपाग विज्ञान केन्द्र तरफ पूर्वानुमान कराइए। इतर प्रभावती आई मयूरभंज कटक जाजपुर बालेश्वर भद्रक केन्द्रापड़ा आर जगत सिंहपुर जिलानो वर्षा होउछे। समुद्र खणी इलाकानो पवनर बेग बढ़वार सहते केते जगानो जबर वर्षा होउथिबार देखबार के मिलिछे। समुद्र अशांत रहुथिबानु मत्स्यजीवी मानकु समुद्र भीतर के नाइ जिबार के परामर्श दिया जाइछे। भुवनेश्वर आंचलिक पाणीपाग विज्ञान केन्द्र निर्देशक मनोरमा महंती कहिछन् जे बात्या प्रभावती एवं शनिवार दक्षिण ओडिशानो ओयत्का वर्षा हि परे। केन्दुझर मयूरभंज अनुगुल आर ढेंकानाल दिक्री बात्या अतिक्रम करबार संभावना रही। सेन्ता जगत सिंहपुर केन्द्रापड़ा भद्रक बालेश्वर मयूरभंज केन्दुझर जाजपुर कटक आर खोर्धान अत्का वर्षा हो पारे। हेले आबाकल सुंदरगढ़ झारसुगुड़ा संबलपुर देवगढ़ बौद्ध आर नयागढ़ देकरी बात्यार केते अंश अतिक्रम करबा बोली से कहिछन। सेड़े धामरा पारादीप आर पुरी उपकूल 10 नंबर विपद संकेत दिया। भद्रक जिला धामरा ब्लक्र प्रभावित इलाकानु 26,000 अत्का लोक को बात्या आश्रयस्थल के स्थानांतर करा। प्रधानमंत्री नरेन्द्र मोदी ओडिशार बात्या परिस्थिति उपर नजर रखिछन। बात्या मुकाबला लगी दरकारी सबु साहजार सहयोग जोगाइ देबारके केन्द्र सरकार प्रस्तुत अछन बोली प्रधानमंत्री मुख्यमंत्री मोहन चरण माझी को कहिछन। सेड़े मुख्यमंत्री आज भुवनेश्वर लोकसभा भवन बात्या दाना लगी प्रभावित होउथिबा 11 जिलार जिलापाल मानकर संगे बात्या मुकाबला तैयारी अग्रगति बाबदे आलोचना करिछन। समीक्षा उत्तर मुख्यमंत्री श्री माझी गणमाध्यम के कहिछन जे इ जिल्ला मानकर 38 ब्लक्र 1653 गाँ 9 पौरांचल आर 26 वार्ड बात्या लगे प्रभावित होबार आशंका रही। इ सबु इलाका नथिबा तलिया आर विपद संकुल इलाका मानकनु मोट 3,62,000 लोक को स्थानांतरित करबार लक्ष्य रही। आज दिनर 11 बजे तक 3,00,000 नु अधिका लोक को सुरक्षित भाव बात्या आश्रय स्थल के स्थानांतर करा मुख्यमंत्री कहिछन। से आहुरी कहिछन जे प्रभावित होबार के थिबा इलाकानु 2338 जन गर्भवती महिला सुरक्षित भाव डाक्तरखाना आर माँ गृह के स्थानांतरण करा। ସେନ୍ତା ବାତ୍ୟା ପ୍ରଭାବିତ ଜିଲ୍ଲା ମାନକେ 842 ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଆର୍ 6443 ଅସ୍ଥାୟୀ ଆଶ୍ରୟସ୍ଥଳୀକେ ମିଶାଇକରି ମୋଟ 7285 ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମ ଅଛି। ଏ ଜିଲ୍ଲାମାନଙ୍କେ ଅଭିଜ୍ଞତା ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ପଠାଯାଇଛି। ସେମାନେ ପଞ୍ଚାୟତ ଆର୍ ଗାଁ ସ୍ତରକେ ଯାଇକରି ସ୍ଥାନାନ୍ତରଣ କାମକେ ତୁର୍ତ୍ତି କରୁଛନ୍। ରାଜ୍ୟ ମନ୍ତ୍ରିମଣ୍ଡଳର 9 ଜଣ ମନ୍ତ୍ରୀ ଭିଲ୍ ପ୍ରଭାବିତ ଜିଲ୍ଲାମାନଙ୍କେ ଉପସ୍ଥିତ ରହିକରି ଏ କାମକେ ତଦାରଖ କରିକରି ସରକାରଙ୍କୁ ତଥ୍ୟ ଦେଉଛନ୍। ଆଶ୍ରୟସ୍ଥଳ ନଥିବା ଲୋକଙ୍କୁ ନିୟମିତ ଭାବେ ରନ୍ଧା ଖାଇବାର ଦରବ ଦେବାର ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଲୋକଙ୍କୁ ସୁରକ୍ଷିତ ରଖବାର ଲାଗି ପୁଲିସ୍ ମୁତୟନ କରବାରକେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ସେନ୍ତା ଏସବୁ ଜିଲ୍ଲାମାନଙ୍କେ ଉଦ୍ଧାର ଆର୍ ରିଲିଫ୍ କାମ ଲାଗି ଏନ୍ଡିଆର୍ଏଫ୍ର 19 ଟିମ୍, ଓଡ୍ରାଫ୍ର 51 ଟିମ୍ ଆର୍ ଅଗ୍ନିଶମ ବାହିନୀର 220 ଟିମ୍ ମୁତୟନ ଅଛନ୍। ଇତାର ସହିତେ 157 ପ୍ଲାଟୁନ୍ ପୁଲିସ୍ ଫୋର୍ସ ଫିଲ୍ ନିୟୋଜିତ ହୋଇଛନ୍। ଜିଲ୍ଲାପାଳମାନଙ୍କର ସାଙ୍ଗେ ଆଲୋଚନା ସମୟଥି ବିବାଦ ସଂକୁଲ ଜାଗାନ 100% ସ୍ଥାନାନ୍ତରଣ ଆର୍ 0 କେଜୁଆଲିଟି ବାଗେର ଭିନ୍ ଭିନ୍ ଦିନେ ଜୋର ଦେବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବାତ୍ୟା ଲାଗି ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରନୁ ବିମାନ ସେବା ଆଜ ଉପରବେଳା 5 ବଜେନୁ ଏବା କାଲି ସକାଳ 9 ବଜେ ତକ ବନ୍ଦ ରଖାଯାଇଛି। ସେନ୍ତା ଝଡ଼ର ପ୍ରଭାବକେ ନଜରଥି ରଖିକରି ଭିତରକନିକା ଜାତୀୟ ଉଦ୍ୟାନକେ ଗଲାକାଲିଠାନୁ 3 ଦିନ ଲାଗି ବନ୍ଦ ରଖାଯାଇଛି। ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜୀ ଜାଗାମାନଙ୍କେ ଭିଲ୍ ଆଜ ଆର୍ ଏବା କାଲି 2 ଦିନ ଲାଗି ପର୍ଯ୍ୟଟକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେନ୍ତା ଓଡ଼ିଶା ହାଇକୋର୍ଟର କାମକେ ଆଜ ଆର୍ ଆଇବା କାଲି 2 ଦିନ ଲାଗି ବାତିଲ କରାଯାଇଛି। ହେଲେ ଇତାର ବଦଲା ଆଇବା ମାସର 30 ତାରିଖ ଆର୍ ଡିସେମ୍ବର 7 ତାରିଖ ଦିନ ହାଇକୋର୍ଟ ଅଦାଲତ କାମ କରାଯିବା ବୋଲି ହାଇକୋର୍ଟଙ୍କ ତରଫରୁ ବାହାରିଥିବା ବିଜ୍ଞପ୍ତି କୁହାଯାଇଛି। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭୁବନେଶ୍ୱର ହେଉଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଏବା 28 ତାରିଖ ଦିନ ବନ୍ଦ ରହିବା। ସମ୍ଭାବ୍ୟ ବାତ୍ୟା ଦାନା ଆର୍ ଇତାର ଉତ୍ତରୁ ପୁନରୁଦ୍ଧାର କାମକେ ନଜରଥି ରଖିକରି ଅଭିଯୋଗ ପ୍ରକୋଷ୍ଠକେ ବନ୍ଦ ରଖାଯାଇଛି। ଯେନ୍ମାନେ ଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟବାର ଲାଗି ଅନ୍ଲାଇନ୍ଥି ପଞ୍ଜୀକରଣ କରିଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କର ପରବର୍ତ୍ତୀ ଅଭିଯୋଗ ଶୁଣାଣି ଲାଗି ଫେର ଘେ ପଞ୍ଜୀକରଣ କରବାରକେ ଦରକାର ନାହିଁ ପଡ଼େ। ସେମାନଙ୍କ ଲାଗି ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଆର୍ ଅଲଗା ଗଣମାଧ୍ୟମ ଜରିଏ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଆଜି ରେଡ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଛନ୍। ଚିକିତ୍ସାଳୟନ ଭିନ୍ ଭିନ୍ ୱାର୍ଡ ବୁଲିକରି ଦେଖବାର ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସାଙ୍ଗେ ଭିନ୍ ଭିନ୍ ସମସ୍ୟା ବାବଦେ ଜିଲ୍ଲାପାଳ ଆଲୋଚନା କରିଥିଲେ। ହାସ୍ପତାଳନ ଦେଖାଦେଇଥିବା ଡାକ୍ତର ସମସ୍ୟା ବାବଦେ ବିଭାଗକେ ଜଣାଇବାର ସହିତ ତାର ଜଲ୍ଦି ସମାଧାନ କରବାର ଲାଗି ଚେଷ୍ଟା କରାଯିବା ବୋଲି ଜିଲ୍ଲାପାଳ କହିଛନ୍। ଇତାର ଉତ୍ତରୁ ଜିଲ୍ଲାପାଳ ରେଡ଼ାଖୋଲ ନୂଆ ବସ୍ଷ୍ଟାଣ୍ଡ ଯାଇକରି ସେନ ଚାଲିଥିବା ଉନ୍ନୟନମୂଳକ କାମର ସମୀକ୍ଷା କରବାର ସାଙ୍ଗେ କାମକେ ଜଲ୍ଦି ସାରବାରକେ ଠିକା ସଂସ୍ଥାକେ ନିର୍ଦ୍ଦେଶ ଦେଇଛନ୍। ବାତ୍ୟା ଦାନାର ମୁକାବିଲା ଲାଗି ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗୋଟିଏ ଜରୁରୀ ପ୍ରସ୍ତୁତି ବୈଠକ ଆସିଯାଇଛି। ବୈଠକଟି ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କୁ ବାତ୍ୟା ଦାନାର ମୁକାବିଲା ଲାଗି ସଜାଗ ରହିବାରକେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ଇତାର ସହିତ ଜିଲ୍ଲାର ସବୁ ବ୍ଲକ ମହକୁମା ଆଉ ଜିଲ୍ଲା କାର୍ଯ୍ୟାଳୟନ 24 ଘଣ୍ଟିଆ ନିୟନ୍ତ୍ରଣ କେନ୍ଦ୍ର ଖୋଲିବାରକେ ନିଷ୍ପତ୍ତି ନିଆଯାଇଛି। ସେନ୍ତା ସବୁ ସରକାରୀ ବିଭାଗର ଅଧିକାରୀ ଆଉ କର୍ମଚାରୀମାନଙ୍କର 24-26 ତାରିଖ ତକ ଛୁଟିକେ ବାତିଲ କରାଯାଇଛି। ଇତାର ସହିତ ମୁଖ୍ୟାଳୟ ଛାଡ଼ିକରି ନାଇଁ ଯିବାରକେ ସବୁ ସରକାରୀ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷନ ଗ୍ରାମୀଣ ବୈଷୟିକ ଉଦ୍ୟାନ ସ୍ଥାପନା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଆସିଯାଇଛି। ଏହି ବୈଠକଟି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିକରି ରିଆମାଲ ଆର୍ ବାରକୋଟ ବ୍ଲକଠାରେ ବୈଷୟିକ ଉଦ୍ୟାନ ସ୍ଥାପନା କରିବାର ଉପରେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗତି ଜିଲ୍ଲାର ସମ୍ପୂର୍ଣ୍ଣତା ଅଭିଯାନର ଉଦ୍ଯାପନୀ ଉତ୍ସବ ଆଜି ହୋଇଯାଇଛି। ଏ ଅବସରରେ ହୋଇଥିବା ବୈଠକଟି ଲୋକସଭା ସାଂସଦ ମାଲବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଅର୍ଥନୈତିକ କ୍ଷେତ୍ରଟି ପଛୁଆ ଜିଲ୍ଲାକେ ମୁଖ୍ୟ ସ୍ରୋତକେ ଆଣବା ଲାଗି କେନ୍ଦ୍ର ନୀତି ଆୟୋଗର ଏଇଟା ଗୋଟିଏ ମହତ୍ୱାକାଂକ୍ଷୀ ଯୋଜନା ବୋଲି ଅତିଥିମାନେ କହିଛନ୍। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫରୁ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆନ ଚାଲିଥିବା 25 ନମ୍ବର ସୈରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଖେଳି ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ଦଳ 1-0 ଗୋଲ୍ଥି ଗୁରୁନାନକ ପବ୍ଲିକ ସ୍କୁଲ ଦଳକେ ହରାଇଛି। ଆଉ ଗୋଟିଏ ଖେଳି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ 3-0 ଗୋଲ୍ଥି ସେଣ୍ଟ ଜନ୍ ସ୍କୁଲକେ ହରାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଏବେ 29 ତାରିଖ ତକ ଚାଲବା। ଶେଷ ମୁଖ୍ୟ ଖବର ଫେର ଗାଏ। ବାତ୍ୟା ଦାନା ପାରାଦୀପ ଉପକୂଳ ଦକ୍ଷିଣ ପୂର୍ବ ଦିଗେ 150 କିଲୋମିଟର ଦୂରେ କେନ୍ଦ୍ରୀଭୂତ। আই ডেরি রাতে কি আইবা কাল সকাল তক ভিতরকনিকা আর ধামরা ভিতরে ভূঁকে ছুঁবা বাত্যা মোকাবিলা লাগে দরকারি সব সাহায্য আর সহযোগ যোগাই দেবারকে কহলে প্রধানমন্ত্রী। বাত্যা প্রভাবিত জিল্লা মানকর জিল্লাপাল মানকর সঙ্গে বাত্যা মোকাবিলার তৈয়ারি অগ্রগতি বাবদে আলোচনা কলে মুখ্যমন্ত্রী আর ভুবনেশ্বর মুখ্যমন্ত্রীঙ্কর জন অভিযোগ শুনানি এবার 28 তারিখ দিন রহবা বন্ধ। আজির আঞ্চলিক খবর ইন শেষ হল। জুহার।